नमो भगवते वासुदेवाय ॐ नमो भगवते वासुदेवाय बागीशा जस्य वदने लक्ष्मीर्जस्य च वक्षसी जस्यास्ते हृदये संवित्तं नृसिंहमहं भजे विश्वसर्ग विसर्गादि नवलक्षण लक्षितं श्रीकृष्णाक्षं परं धाम जगद्धाम नमामि तत् जहार रूप हृदय चिंती वेद पुरुष न जानती तांक चरणे नित्य ध्यान करितरंती साधु जन से कृष्ण पाद हृदय धरी प्रबंधे गीत नाद करी अशेष जनंकर हित कहई दास जगन्नाथ निगम कल्पतरो गलितं फलं सुकमुखाद मृतद्रव संयूतं पीवत भगवतं रसमालयं मुहुरहो रसिका भूविभावुका
पड़िले वायु बड़े सुख ढुसी उबाच
हे सुत सुन सावधाने तुम्भ महिमा अनुमाने संसारे धर्म शास्त्र जेते सर्वगोचर तुम्भ मते वेद विदंक मध्ये श्रेष्ठ जे व्यास मुनि तपनिष्ठ ताहांक शिष्य अट तुम्भे एक कथा भले जानु आम्भे एणु व्यासंक शिक्षा जेते प्रकाश आम्भर अग्रते निश्चे कांत श्रेय जेते ए जीव तरी बजे मंते कि प्रयोजने जगन्नाथ देव कि उदरे सम्भूत हर ब्रह्मादि रूप धरे काल स्वरूपे अवतरे
ଶୁଣ
ସକଳ ମୁନିଗଣ ସାଧୁ ଏ ତୁମ୍ଭର ବଚନ ପରମ ଧର୍ମ ଏ ଜଗତେ କୃଷ୍ଣ ଭଗତି ଯେଉଁ ମତେ ଫଳର ଆଶା ଜହି ନାହିଁ ବିଘ୍ନ ପଶିବ ଅବା କାହିଁ କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର ସ୍ୱଭାବ ଧର୍ମ ଆଚରଣେ ଭକ୍ତି ଯେ କରେ ନାରାୟଣେ ତେବେ ସନ୍ତୋଷ ବିଷ୍ଣୁ ହୋଇ ପ୍ରାଣୀଙ୍କି ଚଉ ବର୍ଗ ଦେଇ ଏ ଘେନି ହୋଇ ଏକ ମନ ଭାବେ ତୋ ଶିବ ଭଗବାନ କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି ନିର୍ମଳ ଜ୍ଞାନ ପ୍ରକାଶ ହୋଇ ଜନ୍ମ ମରଣ ଆଉ କାହିଁ ଯେ ସତ୍ତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ କହି ଦାସ ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ ସୁତ କହନ୍ତି ଶୁଦ୍ଧ ଚିତ୍ତେ ହରସେ ମୁନି ଅଗ୍ରତେ ସୃଷ୍ଟି ସର୍ଜନ ଇଚ୍ଛା କରି ଜଳରେ ଯୋଗ ନିଦ୍ରା ଧରି ତାନାଭି କମଳୁ କମଳ ପ୍ରକାଶି ଆଚ୍ଛାଦିଲା ଜଳ ବ୍ରହ୍ମା ହୋଇଲା ତହୁଁ ଜାତ ଯେ ପ୍ରଜାପତିଙ୍କର ନାଥ ତାର ଶରୀରୁ ସୃଷ୍ଟି ଲୋକ ପ୍ରକାଶ ହୋଇଲା ଅନେକ ଏ ସୃଷ୍ଟି ମଧ୍ୟ ମାୟା ଧରା হই যেতে অবতার।
নারদ উবাচ,
হে ব্যাস পরাশর সুত তুম্ভে স্বভাবে ভাগবত, কিম্পা চঞ্চল তুম্ভে মনে দেখি জানিলো আম্ভে ধ্যানে।
ব্যাস উবাচ,
তুম্ভে কহিল মুনি যেতে মোর অভ্যাস বহুমতে, বেদ পুরাণ অর্থ যেতে সর্বমু সম্পাদিলি চিতে, তথাপি আত্মা তো সনুহে মনন রহে স্থির রে, এ মন স্থির করিবারে গোবিন্দ বিনা কেবা পারে।
নারদ উবাচ,
ভোমুনি সত্য এ বচন কিম্পা সন্তোষ নুহে মন, ধন সম্পদ কামার্থে যেতে কহিল বেদ শাস্ত্রে, কৃষ্ণ নির্মল যশ গুণ যেণু নকল উচ্চারণ, যে ধর্মে কৃষ্ণ তোষ নহি সে ধর্মে চিত্ত ন ঘটাই, যদি গোবিন্দ গুণ গ্রামে অভ্যাসে থান্তা কিছু শ্রমে, তেবে কি মন অসন্তোষ কহিবা শুণ উপদেশ, কৃষ্ণর পাদ পদ্মরস নিরতে যে করন্তি গ্রাস, সে রস সে ছাড়িবে কেহে রসে রসিক জন জেহে, এবে হসুণ মুনিবর হরিচরণ মনে ধর, বিষ্ণুর গুণ গ্রাম যেতে প্রাণী কি কহ ভাগবতী।
সুত উবাচ,
বদরি বন মধ্য স্থান ব্যাসঙ্ক নিয়ত আশ্রম, সে বনে সরস্বতী জলে স্নান সারি প্রাত কালে, বিষ্ণু ভক্তি চিন্তি মনে মুনি বসিলে যোগ ধ্যানে, রচিলে ভাগবত বাণী এ জীব তরে যাহা শুনি, হরিচরিত সাবধানে ভকত পরীক্ষিত কথা পণ্ডিত নয় মহারথ, কুরু পাণ্ডব যুদ্ধ অন্তে বীরে গমিলে বীর পথে, ভীমসেনর গদা বাজি দুর্যোধনর উরু বাজি, কান্দই জীবন বিকলে দ্রোণ নন্দন দেখি কূলে, বরিলি করি সেনাপতি ফেড় তু মোহর দুর্গতি, দ্রোণ কুমার বেগে উঠি ধনু ধইলা দৃঢ় মুষ্টি, মন্ত্রীণ নারা চপেসিলা পাণ্ডব শিবিরে পড়িলা, দ্রৌপদী পাঞ্চ যে কুমারী শোইণ থিলে অন্তপুরে, তহি কাটিলা তাঙ্ক শির শপদ কলা মহাঘর,
দ্রৌপদী শয়ন উপেক্ষী পুত্র মরণ দেখি দুঃখী, বিকলে করই রোদন তা পাশে মিলিলা অর্জুন, অনেক শান্তি বাক্য কহি বলে দ্রৌপদী মুখ চাহি, দ্রোণ কুমার শিরবাণী কাটি স্থাপিবি তো চরণী, গাণ্ডীব ধনু ধরি করে বসিলা রথর উপরে, অর্জুনে দেখি দ্রোণ বলা হৃদয় কাতরে কম্পিলা,
পড়াই জলে স্নান করি ব্রহ্ম শিরাকু হস্তে ধরি, সংহার ন জানি তাহার বেশিলা অর্জুন উপর, কৃষ্ণ কহিলে শুণ বীর ବୀର ଶସ୍ତ୍ରେ ଶସ୍ତ୍ରକୁ ସଂହର ରଥୁ ଓହ୍ଲାଇ ମହାରସେ ଧଇଲା ଅଶ୍ୱତ୍ଥାମା କେତେ ଦ୍ରୌପଦୀ ଆଗେ ନେଇଦେଲା ତୋରିପୁ ସମ୍ଭାଳ ବୋଇଲା ଖଡ଼ଗ ଧରି ଦୃଢ଼ ମୁଷ୍ଟି ମଣି ସହିତ ଶିଖା କାଟି ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା ସର୍ବେ ଆତୁର ପୁତ୍ର ସକେ ଦହନ କଲେ କେ କେ ଏବେ ହୋ ଶୁଣ ମୁନି ଜନେ ଉତ୍ତରା ରାଜାର ଭୁବନେ ଥିଲା ସେ ଅଭିମନ୍ୟୁ ଅନ୍ତେ ଅନଳେ ନଗଲା ସଙ୍ଗତେ ତାର ଗର୍ଭକୁ କୋପ କଲା କାନନେ ଦ୍ରୋଣ ଗୁରୁ କଳା ସଂକଳ୍ପ କରି ଗଙ୍ଗା ଜଳେ ଧନୁକୁ ଧରି କୋପା ନଳେ
ମନ୍ତ୍ର ଉଚ୍ଚାରି ବ୍ରହ୍ମସର ବୋଲଇ ଦ୍ରୋଣଙ୍କ କୁମର ତୁ ଯେବେ ସତ୍ୟ ବ୍ରହ୍ମସର ଅବନି ଅପାଣ୍ଡବା କର ହେମନ୍ତେ ପେଶିଲା ନାରାଜ ଗଗନେ ଜେହ୍ନେ ରବି ତେଜ ଗଗନେ ଆସୁଅଛି କ୍ଷେପି ଉତ୍ତରା ଭୟ ତାହା ଦେଖି ଧାଇ ପ୍ରାଣର ବିକଳେ କେଶ ବସନ ସମ୍ଭାଳେ ବିକଳେ ବେନିକର ତୁଳି ଡାକଇ ରଖ ବନ ମାଳି ତାହାଙ୍କ ଦୁଃଖ ଦେଖି ହରି ତକ୍ଷଣେ ଚକ୍ରକୁ ସୁମରି ସେ ଚକ୍ର ଘେନି କୃଷ୍ଣ ବେଗେ ପଶିଲେ ଉତ୍ତରାର ଗର୍ଭେ ପାଣ୍ଡବ ବଂଶ ରକ୍ଷା ଅର୍ଥେ ଗର୍ଭ ଆବୋରି ଚକ୍ର ହସ୍ତେ ବିଷ୍ଣୁ ତେଜରେ ତା ସଂହାରି ଗର୍ଭତା ରଖିଲେ ମୁରାରୀ ତତ୍ପରେ ପାଣ୍ଡବ ଜନନୀ କୃଷ୍ଣା ଉତ୍ତରା ସଙ୍ଗେ ଘେନି ପାଞ୍ଚ ପୁତ୍ରଙ୍କୁ କରି ଆଗେ ନମିଲେ କୃଷ୍ଣ ପାଦ ଯୁଗେ
କୁନ୍ତି ଉବାଜ
ଭୋନାଥ ନମୋ ତପୟର ଆଦି ପୁରୁଷ ତୁ ଈଶ୍ୱର ଅବନି ରଖି ଆଦି ମୂଳ ନାସିଲୁ ଦୁଷ୍ଟ କ୍ଷତ୍ରିକୂଳ ଗୋବିନ୍ଦ ଶରଣ ସୋଦର ଭକତ ଜନ ସୁଖ ଘର ଅଖିଳ ଗୁରୁ ଯୋଗେଶ୍ୱର ତପାଦେ ମୋର ନମସ୍କାର
ସୁତ ଉବାଚ
ହୋଇଲେ ଯେ ଝାରଥି ମିଳିଲେ କୁରୁକ୍ଷେତ୍ରେ ଯାଇ ସରସ ଚାରି ଭୀଷ୍ମ ଜହି ଗୋବିନ୍ଦ ନନ୍ଦୀ ଘୋଷରଥି ବସିଲେ ଅର୍ଜୁନ ସହିତ
ଭୀଷ୍ମ ଉବାଚ
ହେ ପଞ୍ଚ ଭ୍ରାତ କୁନ୍ତି ସୁତେ ଯେବେ ଗୋବିନ୍ଦ ଆଶ୍ରେ ଥିବ ଅନେକ ସଙ୍କଟ ତୁତରିବ କାଳର ବସ ଏ ଜଗତ ପ୍ରାଣୀ ଏ କାଳର ଆୟତ ସେ କାଳ ବସେ ସର୍ବେ ଚଳି କେତେ ହେ ଦିନ କୃଷ୍ଣ ରହି ଜ୍ଞାତି ସୁହୃଦ ଭାବ ବହି ଦ୍ରୌପଦୀ କୁନ୍ତି ଅନୁବ୍ରତେ ବିଚାର କରି ପଞ୍ଚଭାତେ ସାଥୀ ଅର୍ଜୁନ ସଙ୍ଗ କରି ନିଜ ଭୁବନୀ ଗଲେ ହରି
ବିଦୁର ତୀର୍ଥ ଯାତ୍ରା ଆଶ୍ରମେ ମିଳିଲେ ମୈତ୍ରେୟ ଆଶ୍ରମେ କେତେ ଦିନ ତହି ରହି ଆତ୍ମାର ଜ୍ଞାନ ତତ୍ତ୍ୱ ପାଇ ବିଦୁରେ ଦେଖି ଧର୍ମ ସୁତ ବନ୍ଧୁ ଆଗମେ କୃତ କୃତ ସଙ୍ଗତେ ଘେନି ଚାରି ଭାଇ ପୂଜିଲେ ଆସନେ ବସାଇ
ଯୁଧିଷ୍ଠିର ଉବାଚ
ହେତା ତ କହୁ ତୋ ଅଗ୍ରତେ ଆମ୍ଭ କୁଶଳ ତୋର ଚିତେ ତୋହର ପ୍ରାୟ ସାଧୁ ଯେତେ ପ୍ରବେଶ ହୋଇ ସର୍ବତୀର୍ଥେ ଭ୍ରମି କରନ୍ତି ପୁଣ୍ୟ ଦର ଯାହାଙ୍କ ଚିତେ ଚକ୍ର ଧର ସୁଖେ କି ଅଛନ୍ତି ଯାଦବେ ଭୋତା ତ ପଚାରେ ପ୍ରସ୍ତାବେ ଏମନ୍ତ ରାଜା ବାକ୍ୟ ଶୁଣି ବିଦୁର ମନେ ମନେ ଗୁଣି ଯାଦବ କ୍ଷୟ କହେ ଯେବେ ଜୀବନ ଛାଡ଼ିବେ ପାଣ୍ଡବେ ଉର୍ଦ୍ଧବଦନେ ସେ ବିଦୁର କପଟେ କହି ମଧୁର ସର୍ବକୁଶଳ ଯା ପ୍ରସାଦେ କୃଷ୍ଣ ଅଛନ୍ତି ଅପ୍ରମାଦେ ସର୍ବ କହିଲା ସୁଖ ମନେ ଏବେ ଓ ଶୁଣ ବିପ୍ରଜନେ
ଶ୍ରୀ ସୁତ ଉବାଚ
ମାଣ୍ଡବ୍ୟ ଠାରୁ ସାପ ପାଇ ଜମ ବିଦୁର ଦେହ ବହି ସତ ବରଷ ଶୁଦ୍ର ଦେ ବଞ୍ଚିଲା ବିଷ୍ଣୁ ମାୟା ମୋହେ ତୁମେ ପୁରନ୍ତେ ଦଶ ଦିଶ ବିଦୁର ମନେ ପାଇ ତ୍ରାସ ବସିଲା ଧୂପ ରାଷ୍ଟ୍ର ପାଶେ ଆଶ୍ୱାସ ଦିଅ ଇ ବିଶ୍ୱାସେ ହେ ଭ୍ରାତ ଶୁଣ ମୋ ଉତ୍ତର କାଳ ମିଳିଲା ଭୟଙ୍କର ଦ୍ୱାପର ଯୁଗ ନଷ୍ଟ ଗଲା ଏକଳି କାଳ ପ୍ରକାଶିଲା ତୁ ବୁଦ୍ଧ ଜନଙ୍କ ଉତ୍ତମ ଏବେ ଓ ଛାଡ଼ ମତି ଭ୍ରମ ଉତ୍ତର ପଥେ ଚଳ ବେଗେ ପତ୍ନୀକୁ ଘେନି ମୋର ସଙ୍ଗେ ପତ୍ନୀଙ୍କ ବନବାସ କଥା ଶୁଣି ଗାନ୍ଧାରୀ ପତିବ୍ରତା ନଗରୁ ହୋଇଲା ବାହାର ବିଦୁର କନ୍ଧେ ଦେଇ କର ଆନନ୍ଦ ମନେ ତିନି ଜଣ ଗମିଲେ ହିମାଳୟ ବନ
ଯୁଧିଷ୍ଠିର ଉବାଚ
ପ୍ରତ୍ୟକ୍ଷ ଦେଖ ବୃକଦର ଆକାଶ ଦିଶେ ଅନ୍ଧକାର ବନ ଆଶ୍ରମ ଯେତେ ଜନେ ଦେଖଇ ମୋହି ଜନୟନେ ସକଳ ଦିଶେ ହତଶିରି ଚଳ ଅଚଳ ବନଗିରି ଏମନ୍ତ କହି ଭୀମ ଆଗେ ଧର୍ମନନ୍ଦନ ଉଦବେଗେ ଭୟେ କମ୍ପନ୍ତି ଛନ୍ନ ଛନ ତକ୍ଷଣେ ମିଳିଲେ ଅର୍ଜୁନ ଅର୍ଜୁନ ମୁଖ ଚାହିଁ ଭଣୀ ଛନ୍ନ ବଚନି ରୂପମଣି ଶୁଣ ଅର୍ଜୁନ ସାବଧାନୀ ଦ୍ୱାରକାପୁର ବନ୍ଧୁଜନୀ ସୁଖୀ ଅଛନ୍ତି ନା ସମସ୍ତେ ଯାଦବୀ ସ୍ୱବଂଶ ସହିତେ
ଶ୍ରୀ ସୁତ ଉବାଚ
ଏମନ୍ତେ ରାଜାର ବଚନ ଶୁଣି ଅର୍ଜୁନ ଖେଦ ମନ ଯେତେ କହିଲେ ଧର୍ମ ସୁତ ସପୁନ ଦେଖି ବିପରୀତ କୃଷ୍ଣ ବିୟୋଗେ ଖେଦ ମନ ସ୍ୱଭାବେ ଶୋକିତ ବଦନ ତେଜ ପ୍ରଭାବ ଦୂରେ ଗଲା ଜୀବନ ଥାଉ ଦେହ ମଲା ପ୍ରାଣୀ ନାଶନେ ଧର୍ମ ନାଶେ ମରତେ କଳିର ପ୍ରବେଶେ ନିଷ୍ଠୁର ଚିତ ସର୍ବଜନ ତା ଦେଖି ଧର୍ମର ନନ୍ଦନ ସ୍ୱର୍ଗ ଗମନ ମନେ ଗୁଣୀ ତତ୍କ୍ଷଣେ ପରୀକ୍ଷିତେ ଆଣି ହସ୍ତିନାପୁରେ ନର ଲୋକେ ସ୍ଥାପିଲେ ନୃପ ଅଭିଷେକେ ପରମ ବ୍ରହ୍ମ ଚିନ୍ତି ଚିତେ ପ୍ରସ୍ଥାନ କଲେ ସ୍ୱର୍ଗ ପଥେ ପଛେ ଚଳନ୍ତି ଚାରି ଭାଇ ରାଜାର ଅନୁରୂପ ହୋଇ ବିଦୁର ଥିଲେ ବନବାସେ ପ୍ରଭାସ ତୀର୍ଥେ ମୋକ୍ଷ ଆସେ ଗୋବିନ୍ଦ ଚରଣ କମଳେ ପ୍ରାଣ ଛାଡ଼ିଲେ ଯୋଗ ବଳେ ନିଜ ଭୁବନେ ବିଜେ କଲେ ବ୍ରାହ୍ମଣ ସାପୁ ନିସ୍ତରିଲେ ତକ୍ଷଣେ ଦ୍ରୁପଦ କୁମାରୀ ଭର୍ତ୍ତାଙ୍କ ପଥ ଅନୁସରି କୃଷ୍ଣିନୀ ବେଶୀ ପଞ୍ଚ ପ୍ରାଣ ପଥରେ ଛାଡ଼ିଲେ ଜୀବନ କୃଷ୍ଣ ମହିମା ସୁଧାର ସ କହି ଜଗନ୍ନାଥ ଦାସ
ଶ୍ରୀ ସୁତ ଉବାଚ
ସ୍ୱଭାବେ ଅଭିମନୁ ସୁତ ତେଜ ବିକାଶେ ପରୀକ୍ଷିତ ବିରାଟ ସୁତ ସୁତା ଥିଲା ସ୍ନେହ ସେ ପରୀକ୍ଷିତେ ଦେଲା ଅତି ସୁନ୍ଦର ରୂପ କାନ୍ତି ନାମ ତାହାର କଳାବତୀ ତାହାର ଗର୍ଭଚାରୀ ପୁତ୍ର ଧର୍ମେ ସମ୍ପାଦି ପରୀକ୍ଷିତ କୁମାର ଜନ୍ମେ ଜୟ ଆଦି ସକଳ ଗୁଣେ ସେ ପ୍ରସିଦ୍ଧି କଳିଯୁଗକୁ ଏକ ଦିନେ ଦେଖିଲା ବେଳ ଅବସାନେ ବନ୍ଧନ କଲା ବାହୁବଳେ ସେ ବୀର ଅବନୀ ମଣ୍ଡଳେ ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ତତ୍କାଳେ ସ୍ୱଭାବେ ଶରଣ ବସଳ ସେ ନୃପ ଦେଖି ତା ବିକଳ ଛେଦନ ନ କରି ତା ଶିର ହସି ବୋଲଇ ନୃପବର
ରାଜୋବାଚ
ମୋହର ଦେଶେ ନ ପଶିବୁ ଜୀବନେ ଯେବେ ତୁ ବଞ୍ଚିବୁ
କଳି ଉବାଚ
ଭୋ ରାଜା ମୁଁ ତୋର ବଚନେ ଥିବି ତୋ ଆଜ୍ଞା ପରମାଣି ତୁ ଧର୍ମ ପ୍ରାଣୀ କୈଶୋର ବିଚାରି ମତେ ସ୍ଥାନ କର ଜହି ନିଶ୍ଚିତେ ଥିବି ମୁହି ତୋହର ଆଜ୍ଞା ଶିରେ ବହି
ଶ୍ରୀ ସୁତ ଉବାଚ
କଳି ବଚନ ଶୁଣି ହସି ସନ୍ତୋଷ ମନେ ରାଜ ଋଷି ଚାରି ପ୍ରକାରେ ସ୍ଥାନ ଦେଲା ନିତ୍ୟ ଅଧର୍ମ ଜହି ମେଳା ଦ୍ୟୁତ ଯୁବତୀ ମଦ୍ୟପାନ ପ୍ରାଣୀ ମାରଣ ଯେବା ସ୍ଥାନ ପୁଣି ବୋଲଇ କଳି ଯୁଗ ଏ ମୋର ସ୍ଥାନ ଚାରି ଭାଗ ମୁଁ ଜହି ଥିବି ନିରନ୍ତରୀ ପଞ୍ଚମ ସ୍ଥାନ ଦିଅ ମୋରେ କଳିର ବାକ୍ୟ ଭାଳି ଚିତ୍ତେ ସୁବର୍ଣ୍ଣ ଦେଲା ତାର ହସ୍ତେ ମିଥ୍ୟା ବସଇ ଦ୍ୟୁତ ମଧ୍ୟେ କାମ କାମିନୀ ମଦ ସାଧେ ପ୍ରାଣୀ ମାରଣୀ ରଜଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ ଏ ପଞ୍ଚ ସ୍ଥାନ ତାକୁ ଦେଲା ଜହି ଅଧର୍ମ ସଙ୍ଗ ମେଳା ପ୍ରମାଣୀ ଅଭିମନ୍ୟୁ ବଳା କଳିଯୁଗକୁ ସ୍ଥାନ ଦେଲା ସେ ପରୀକ୍ଷିତ ଏକ ଦିନେ ମୃଗୟା ଅର୍ଥେ ଗଲା ବନେ ଜଳ ନ ପାଇ ପଥ ଶ୍ରମେ ମିଳିଲା ମୁନିଙ୍କ ଆଶ୍ରମେ ଦେଖଇ ଏକ ବୃକ୍ଷ ତଳେ ବ୍ରାହ୍ମଣ ଆସି ନିଶ୍ଚଳେ ମନ ପବନ ବ୍ରହ୍ମ ରନ୍ଧ୍ରେ ନିବେଶୀ ଅଛନ୍ତି ଆନନ୍ଦେ ଏକାଳେ ବିପ୍ରଙ୍କୁ ଅନାଇ ତୃଷିତେ କଣ୍ଠ ଶୁଷ୍କ ହୋଇ ଜଳ ମାଗିଲା ମହାରାଜା ଇଚ୍ଛଇ ଆପଣାର ପୂଜା ଅର୍ଘ୍ୟ ସୁକୃତ ସାଧୁବାଣୀ ନଲଭି କୋପେ ନୃପମଣି ମନେ ବିଚାରେ ମହାରାଜ ମୋତେ ଅବଜ୍ଞା କଲା ଦ୍ୱିଜ ପ୍ରଚଣ୍ଡ କ୍ରୋଧେ କୋପାନଳେ ମୃତ ଉରଗ ଧନୁ ହୁଳେ ବ୍ରାହ୍ମଣ ଗଳେ ନେଇ ଦେଲା ତକ୍ଷଣେ ନିଜ ପୁରେ ଗଲା ଚଳି ଯାଆନ୍ତେ ନରନାଥ ପହଞ୍ଚି ବ୍ରାହ୍ମଣର ସୁତ ପିତାର କନ୍ଧେ ସର୍ପ ଦେଖି କୋପେ ଚଞ୍ଚଳ କଲାଖି ସଂସାରେ ଯେ ଧର୍ମ ପାଳକ ଦେଖେ ସେ କେହ୍ନେ ଅବିବେକ ଏ ପ୍ରାଣୀ ସଂସାରେ ରହିଲେ ଧର୍ମ ନଥିବ ଏଥି ଭଲେ କୌଶିକି ଜଳେ ହସ୍ତ ଭରି ମାର୍ଜନା ଆଚ ମନ ସାରି ରାଜା ଉଦ୍ଦେଶ୍ୟ କରି ମନେ ବଚନ ବଜ୍ର ପ୍ରହାରଣେ ଆଜୁ ଶପଥ ଦିନ ଶେଷେ ତକ୍ଷକ ଆସି ମହାରୋଷେ ତାର ଶରୀର ବେଗେ ଖାଉ ଏ ପାପି ଜଗତେ ନଥାଉ ହେମନ୍ତ ସାପ ତାକୁ ଦେଇ ମିଳିଲା ପିତା ପାସେ ଯାଇ ସୁତରୋଦନ କର୍ଣ୍ଣେ ଶୁଣି ଧ୍ୟାନ ତେଜିଣ ବିପ୍ରମଣି ଆପଣା ଗଳେ ସର୍ପ ଦେଖି ଉଠିଲା ଆସନ ଉପେକ୍ଷି ପିତା ବଚନ ଶୁଣି ବଳା ସଂକ୍ଷେପି ସକଳ କହିଲା ପୁତ୍ରକୁ ଚାହିଁ କୋପ ଭରେ କହି ନିଷ୍ଠୁର ଉତ୍ତରେ ଅଳପ ଅପରାଧେ ତୁହି ଦୁର୍ବୁଦ୍ଧି ହୋଇଲୁ କିମ୍ ପାଇଁ ଯାହାର ଭୁଜ ଆଶ୍ରେ କରି ଧର୍ମ ସମ୍ପଦ ସୁଖ ସିରି
ସେ ଆମ୍ଭ ସାପ ଯୋଗ୍ୟ ନୁହେଁ ଅଶେଷ ଧର୍ମୀ ଦେହ ବହେ ଏ ମନ୍ତେ ବିଷ୍ଣୁଙ୍କୁ ସେ ଧ୍ୟାଇ ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି ଭୋନାଥ କରୁଣା ସାଗର ବାଳକ ଦୋଷ କ୍ଷମା କର ନର ଲୋକେ ସାଧୁ ଯେତେ କ୍ରୋଧନ ବସେ ତାଙ୍କ ଚିତ୍ତେ ବୁଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ
ଶ୍ରୀ ସୁତ ଉବାଚ
ସେ ମହିପତି ପରୀକ୍ଷିତ ଚିନ୍ତା ନିମଗ୍ନ ଦୁଃଖ ଚିତ ଏକାନ୍ତେ ବସି ବିଚାରହି ନିନ୍ଦିତ କର୍ମ କଲି ମୁହିଁ ଏ ମନ୍ତେ ବିଚାରୁ ବିଷାଦେ ବୃତ୍ତାନ୍ତ ଶୁଣେ ଜନବାଦେ ଉରଗ ବ୍ରାହ୍ମଣର ଗଳେ ରାଜା ଯେ ଦେଲା ଧନୁ ହୁଳେ ବାଳକ ସାପ ଦେଲା କକ୍ଷ କେ ମୋର ତୁ ବୋଇଲା ଶପତ ଦିନ ଶେଷ କାଳେ ରାଜାଙ୍କୁ ଦଂଶି ବସେ ବଳେ ସେ ସୁର ନଦୀ ତୀରେ ଯାଇ ଚିତ୍ତେ ଗୋବିନ୍ଦ ପଦ ଧ୍ୟାଇ ସେ କଥା ଶୁଣି ମୁନି ଜନେ ଯେ ଅବାଥିଲେ ଗିରି ବନେ ନିଜ ନିବାସ ଉପେକ୍ଷିଲେ ମିଳିଲେ ଜାହ୍ନବୀର କୂଳେ
ପରୀକ୍ଷିତ ଉବାଚ
ଅପରାଧ କଲି ବିପ୍ରକୂଳେ ଦେଖ ମୋହର ଅନ୍ତକାଳେ ସର୍ବବିଷୟ ସଙ୍ଗ ତେଜି ବିଷ୍ଣୁ ଚରଣେ ଚିତ୍ତ ମଜି
ଶ୍ରୀ ସୁତ ଉବାଚ
ଜାହ୍ନବୀତିରେ କୁଶ ଶଯ୍ୟା ଶୟନ ଅର୍ଥେ କଲା ରାଜା ଜନମେ ଜୟ ସୁତ ତାର ତାସିରେ ଦେଇ ରାଜ୍ୟଭାର ଅଶେଷ ଋଷି ଗଣ ମଧ୍ୟ ମନ ନିବେଶି କୃଷ୍ଣ ପାଦେ ମରଣ ଅନ୍ତର ଜଳେ ଥାଇ କୁମ୍ଭଙ୍କୁ ପଚାରଇ ମୁହିଁ
ପରୀକ୍ଷିତ ଉବାଚ
କିବା ଶୁଣିବି କର୍ଣ୍ଣ ପଥେ ସ୍ମରଣ କି କରିବି ଚିତ୍ତେ କିବା ବଦନେ ଉଚ୍ଚାରଣ ଭଜିବି କାହାର ଚରଣ ଏବେ କି କୃତ୍ୟ ଅଛି ମୋତେ କହ ସକଳ ସୁଧ ଚିତ୍ତେ ଏ ଘୋର ସଂସାର ସାଗରେ ମରଣେ କିବା କଲେ ତରେ ଏ ମନ୍ତ ପୁଛୁ ରାଜ ଋଷି ସୁଖ ମିଳିଲେ ବେଗେ ଆସି ମୋର ଜୀବନ ଯିବା କାଳେ କିବା ସାଧିବି ମହି ତଳେ ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି ତା ବିଧି ବିଧାନ ଯୁଗତେ ସଂକ୍ଷେପିକ ମୋ ଗତେ
ଶ୍ରୀ ସୁକୌବାଚ
ଅତ୍ୟନ୍ତ ସ୍ଥୁଳୁ ସ୍ଥୁଳ ତର ସେ पथ जे भक्त जोगींकर मत
परीक्षित उवाच
गुणंक परिणामे केवा देवादि रूप इच्छे जेबा कि कर्म करी जही तही कि भावे से हिता भुंजई ग्रह नक्षत्र महीधर नदी समुद्र द्वीप पार इति आश्रित जंतु जेते ब्रह्मांड प्रमाणता केते ये अंडकोश मध्य गते विष्णुर अवतार जेते जुगानु जुगे जुग मान जेहू जुगरे जे बा धर्म सुख कहती राजा आगे तार प्रसने अनुरागे
श्री सुक उवाच
भक्ति जोग करे तेबे ममता परिहरे काल मायार परि रही पर अपना भेद काही से देव देव पर गुरु भक्त वंशा कल्पतरु निज भुवने सुखे थीला खेलिबो बोली इच्छा कला नाभिरु पद्म कला जाता तहु जन्मिला चतुर्माथ चिंता विकले भावे माने सबद सुभिला गगने जानिला विष्णु प्रसने प्रजापति छाड़िला मनो दुख भ्रांति विमान मध्य नारायण बेष्टित पारिषद गण जगतपति यज्ञपति जमाया के ही न जानन्ति आत्मार परिचय करी ब्रह्मार कर करी धारी
श्री भगवान उवाच
हे वेद गर्भ सृष्टि अर्थे तुझे तो सिलु तपे मोते कर्म विभ्रम देखी तोते मुझे डाकिली शून्य पथे
ब्रह्म उवाच
तू मोते जाचिलु जे बर ए मंत आज्ञा मोते कर रूप रूप तोर रूपे जे तत्व जानी बीजे रूपे
श्री भगवान उवाच
जे भक्ति जोग मो सम्मत ଅତ୍ୟନ୍ତ ଅଟଇ ଗୁପତ ଯେ କର୍ମ ମାନ ମୁହି କହେ ଜଗତ ଜେହ୍ନେ ମୋର ଦେହେ ସୃଷ୍ଟିର ଅଗ୍ରେ ମୁହି ଏକ ମୋତହୁ ପ୍ରକାଶେ ଅନେକ
ଶ୍ରୀ ଶୁକ ଉବାଚ
ଏବେ ମୁଁ ତୋହର ଅଗ୍ରତେ କହିଲି ପଚାରିଲୁ ଯେତେ ଏ ମନ୍ତେ ପରୀକ୍ଷିତ ମିଳେ ଶୁକ କହିଲେ ଗଙ୍ଗା କୂଳେ ଦଶ ଲକ୍ଷଣେ ଭାଗବତ କହି ବିପ୍ର ଜଗନ୍ନାଥ
ମୈତ୍ରୀୟ ଉବାଚ
ସେ ବ୍ରହ୍ମା ସର୍ଜନା ଯେ ମନ୍ତେ ବେଦ ବିଚାରେ କଲା ସୃଷ୍ଟି ଜିଣୁ ଅମୋଘ ତାର ଦୃଷ୍ଟି ଭ୍ରୁକୁଟି ମଧ୍ୟ ପୁତ୍ର ଜାତ ଅଟଇ ସୁନୀଳ ଲୋହିତ ସତ୍ୟ ଆକୃତି ଆତ୍ମ ସମ ନିର୍ମାଣ କଲା ପ୍ରଜାଗଣ ପିଣ୍ଡ ତାପେ ହୋଇଲା ବେନୀ ଖଣ୍ଡ ସେ ବେନୀ ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନୀ ହୁଏ ସେ ବେନୀ ମଧ୍ୟେ ଯେ ପୁମାନ ହୋଇଲା ସ୍ୱୟଂ ଭୁବନାମ ଅପର ଖଣ୍ଡ ନାରୀ ଜନ୍ମ ହୋଇଲା ସତ ରୂପା ନାମ ପତ୍ନୀ ସେ ହୋଇଲା ମୈଥୁନ ସୃଷ୍ଟି ଉପଜିଲା ଉତ୍ତାନ ପାଦ ପ୍ରିୟ ବ୍ରତ ଆଗେ ହୋଇଲେ ବେନୀ ଭ୍ରାତ ଆକୃତି ଦେବ ହୁତି ବେନୀ ପ୍ରସୂତି ନାମ କନ୍ୟା ତିନି ସେ ମନୁ କନ୍ୟା ଦାନ କଲା ଆକୃତି ରୁଚି ବିପ୍ରେ ଦେଲା ସମର୍ପେ ପ୍ରସୂତି ତାହାଙ୍କ ଗର୍ଭୁ ନାନା ମତେ ସନ୍ତତି ପୁରିଲେ ଜଗତେ ଦକ୍ଷ ଦୁହିତା ଦିତି ନାମା କଶ୍ୟପ ଋଷିଙ୍କର ବାମା ସେ ଏକ ଦିନେ ସନ୍ଧ୍ୟା କାଳେ ଏକା ପଶିଲା ଯଜ୍ଞ ଶାଳେ ମିଳିଲା ନିଜ ପତି ପାଶେ କାମେ ପୀଡ଼ିତ ରତି ଆସେ
କଶ୍ୟପ ଉବାଚ
ଶୁଣ ସୁନ୍ଦରୀ ମୋ ବଚନ ମୁଁ ହିଁ ଜାଣି ତୋର ମନ ଦେଖ ଏ ଭୟଙ୍କର ବେଳା ପ୍ରେତ ପିଶାଚ ଗଣ ମେଳା ମୁହୂର୍ତ୍ତ ଦୋଷ ଭୟଙ୍କର ଦେବ ହେଳନ କର୍ମ ତୋର ଏ ଦୋଷୁ ତୋର ଗର୍ଭ ଗତେ ଜନ୍ମ ହୋଇବେ ବେନି ସୁତେ ଧନ ଜୀବନ ସେ ହରିବେ
প্রাণীকি বহু দুঃখ দেবে এ ভূমি মধ্যে রূপ বহি বিষ্ণু মারিবে বেনি ভাই।